ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି 72 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ସ୍ୱନିଧି ହିତାଧିକାରୀଙ୍କୁ ସମ୍ବୋଧିତ କରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆକାଶବାଣୀ ଏବଂ ଦୂରଦର୍ଶନ ସମ୍ଭାଦର ନୂଆ ୱେବ୍ସାଇଟ୍ ଉନ୍କୋଚନ କରିଛନ୍ତି। ଆଜି ବିଶ୍ୱ କିଡ୍ନୀ ଦିବସ। ଏହି ଦିବସର ବାର୍ତ୍ତା ରହିଛି କିଡ୍ନୀ ସ୍ୱାସ୍ଥ୍ୟ ଓ ଏହାର ଯତ୍ନ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ 7 ୱିକେଟ୍ରେ ଗୁଜରାଟ ଜାୟାଣ୍ଟସ୍କୁ ପରାସ୍ତ କରିଛି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତ ସନ୍ଧ୍ୟାରେ 72 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ହିମାଚଳ ପ୍ରଦେଶର ହମିରପୁରରୁ, ନୀତିନ ଗଡ଼କରୀ ନାଗପୁରରୁ, ପୀୟୁଷ ଗୋୟଲ ଉତ୍ତର ମୁମ୍ବାଇରୁ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର ମହାରାଷ୍ଟ୍ରର ଡିଣ୍ଡୋରୀରୁ ନିର୍ବାଚନ ଲଢ଼ିବେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଧାରୱାଡ଼ରୁ, ଶୋଭା କରନ୍ଦଲାଜେ ଉତ୍ତର ବେଙ୍ଗାଲୁରୁ ଏବଂ ଭଗବନ୍ତ ଖୁବା କର୍ଣ୍ଣାଟକର ବିଦର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ କର୍ଣ୍ଣାଲ ଏବଂ କେନ୍ଦ୍ରମନ୍ତ୍ରୀ କ୍ରିଷନ ପାଲ ଗୁଜର ଫରିଦାବାଦ ଆସନରୁ ନିର୍ବାଚନ ଲଢ଼ିବେ। ହରିଦ୍ୱାରରୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ଏବଂ ହାବେରୀ ଆସନରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଦଳ ପ୍ରାର୍ଥୀ କରିଛି। ଦିଲ୍ଲୀର ବାକି 2 ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀରୁ ଏବଂ ଯୋଗେନ୍ଦ୍ର ଚନ୍ଦୁଲିଆଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ 20 ଜଣ ଲେଖାଏଁ, ହରିୟାଣା ଓ ତେଲଙ୍ଗାନାରୁ 6 ଜଣ ଲେଖାଏଁ, ଗୁଜରାଟରୁ 7 ଜଣ, ମଧ୍ୟପ୍ରଦେଶରୁ 5 ଜଣ, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର 2 ଜଣ ଲେଖାଏଁ ଓ ତ୍ରିପୁରା ଏବଂ ଦାଦର ନଗରୀ ହାବୁଲିରୁ ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ହିତାଧିକାରୀଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର 5,000 ଭେଣ୍ଡରଙ୍କ ସମେତ 1,00,000 ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଏହି ଯୋଜନା ଅଧୀନରେ ଋଣ ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର 2 ଅତିରିକ୍ତ କରିଡରର ମଧ୍ୟ ଶିଳାନ୍ୟାସ କରିବେ। ଏହା ହେଉଛି ଲାଜପତ ନଗରରୁ ସାକେତ ଜି ବ୍ଲକ କରିଡର ଏବଂ ଇନ୍ଦ୍ରଲୋକରୁ ଇନ୍ଦ୍ରପ୍ରସ୍ଥ କରିଡର, ଯାହାର ଲମ୍ବ 20 କିଲୋମିଟରରୁ ଅଧିକ। ପ୍ରସ୍ତାବିତ କରିଡର ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ କରିବ ବୋଲି ଆଶା କରାଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ ଆକାଶବାଣୀ ଏବଂ ଦୂରଦର୍ଶନ ସମ୍ଭାଦର ନୂଆ ୱେବ୍ସାଇଟ୍ ଉନ୍କୋଚନ କରିଛନ୍ତି। ଶ୍ରୀ ଠାକୁର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ର ଅପ୍ଡେଟେଡ୍ ଭର୍ସନ୍ ମଧ୍ୟ ଉନ୍କୋଚନ କରିଛନ୍ତି। ପ୍ରସାର ଭାରତୀ ପ୍ରସାରଣ ପାଇଁ ସେ ଏକ ଅଡିଓ ଭିଜୁଆଲ୍ ଶବ୍ଦ ମଧ୍ୟ ଜାରି କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁର କହିଛନ୍ତି ଯେ ସାର୍ବଜନୀନ ପ୍ରସାରଣକାରୀ ଭାବରେ ଦୂରଦର୍ଶନ ଏବଂ ଆକାଶବାଣୀ ବର୍ଷ ବର୍ଷ ଧରି ସେବା ପ୍ରଦାନ କରିଆସୁଛି। ନିଜ ନେଟ୍ୱାର୍କ ଜରିଆରେ ଉଭୟ ସରକାରୀ ପ୍ରସାରଣକାରୀ ଦେଶର କୋଣ ଅନୁକୋଣରେ ସ୍ଥାନୀୟ ଭାଷାକୁ ପ୍ରୋହାହନ ଦେଇ ସମସ୍ତ ଲୋକଙ୍କ ନିକଟରେ ପହଞ୍ଚପାରିଛି ବୋଲି ସେ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ପ୍ରସାର ଭାରତୀ ଏବେ ସମ୍ଭାଦ ସଂସ୍ଥାଗୁଡ଼ିକୁ ବିଭିନ୍ନ ଭାଷାରେ ଅଡିଓ, ଭିଡ଼ିଓ, ଫଟୋ ଏବଂ ପଠନ ସାମଗ୍ରୀ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ସେ ଏହାକୁ ଏକ ବୈପ୍ଲବିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ଗତ 8 ଦଶନ୍ଧି ଧରି ଆକାଶବାଣୀ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। କୋଭିଡ ମହାମାରୀ ସମୟରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ସରକାରୀ ଯୋଜନା ବିଷୟରେ ଖବର ଏବଂ ସୂଚନା ପାଇବା ପାଇଁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏକ ଶକ୍ତିଶାଳୀ ମାଧ୍ୟମ। ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ କୌଣସି ଜାତୀୟ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷା, ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ, ନେଟ୍ ଏମ୍ଡିଏସ୍ ପରୀକ୍ଷା କେନ୍ଦ୍ର ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। ମନ୍ତ୍ରଣାଳୟ କହିଛି ଯେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପରୀକ୍ଷା କେନ୍ଦ୍ର ଅଛି, ଯାହା ଶିଲଙ୍ଗ, ନାହାରଲାଗୁନ, କୋହିମା, ଆଇଜଲ, ଗୌହାଟୀ ଏବଂ କୋଲକାତାରେ ରହିଛି। ଏହାଛଡ଼ା ଚଳିତ ମାସ 11 ତାରିଖରେ ଶେଷ ହୋଇଥିବା ନିଟ୍ ଏମ୍ଡିଏସ୍ 2024 ତୃତୀୟ ଆବେଦନରେ ମାତ୍ର 560 ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ସହ 34 ଅତ୍ୟାଧୁନିକ ହାଲୁକା ହେଲିକପ୍ଟର କିଣିବା ପାଇଁ 8,073 କୋଟି ଟଙ୍କାର 2 ଚୁକ୍ତି ସ୍ୱାକ୍ଷର କରିଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ସେନା ପାଇଁ ସ୍ୱଦେଶୀ ଭାବରେ ଡିଜାଇନ୍, ବିକଶିତ ଏବଂ ଉତ୍ପାଦିତ 25 ଉନ୍ନତ ହାଲୁକା ହେଲିକପ୍ଟର ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ 9 ଅତ୍ୟାଧୁନିକ ହାଲୁକା ହେଲିକପ୍ଟର କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସାମୁଦ୍ରିକ ନିରୀକ୍ଷଣ, ଅନୁସନ୍ଧାନ, ଉଦ୍ଧାର, କାର୍ଗୋ ଏବଂ କର୍ମଚାରୀ ପରିବହନ ଭଳି କାର୍ଯ୍ୟ ନିମନ୍ତେ ସମୁଦ୍ର ମଧ୍ୟରେ କାର୍ଯ୍ୟ କରିବା ପାଇଁ ଏହି ହେଲିକପ୍ଟରଗୁଡ଼ିକୁ ଡିଜାଇନ୍ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା କେତେକ ନିର୍ଦ୍ଦେଶ ପାଳନ ନ କରିବା ଯୋଗୁଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ 1,46,76,000 ଟଙ୍କା ଜରିମାନା ଲାଗୁ କରାଯାଇଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଜମା ଉପରେ ସୁଧ ହାର, ବ୍ୟାଙ୍କରେ ଗ୍ରାହକ ସେବା ଓ ଅଗ୍ରିମ ଋଣ ଉପରେ ସୁଧ ହାର ଆଦି ନିୟମ ଉଲ୍ଲଂଘନ କରିଛି। ସୁଧହାର ନିର୍ଦ୍ଦେଶାବଳୀ 2016 ଅନୁଯାୟୀ କେତେକ ନିର୍ଦ୍ଦେଶାବଳୀ ପାଳନ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ଲିମିଟେଡ୍ ଉପରେ ମଧ୍ୟ 29,55,000 ଟଙ୍କାର ଆର୍ଥିକ ଜରିମାନା ଲଗାଇଛି। ଏହା ବ୍ୟତୀତ ଆର୍ବିଆଇ ଇଣ୍ଡସ୍ ଷ୍ଟୋର କ୍ୟାପିଟାଲ୍ ଫାଇନାନ୍ସ ଲିମିଟେଡ୍ ଉପରେ ମଧ୍ୟ 13,60,000 ଟଙ୍କାର ଜରିମାନା ଲାଗୁ କରିଛି। ଆଜି ବିଶ୍ୱ କିଡ୍ନି ଦିବସ। କିଡ୍ନିର ସ୍ୱାସ୍ଥ୍ୟ ଏବଂ ଏହାର ସ୍ୱାଭାବିକ କାର୍ଯ୍ୟକୁ ପ୍ରଭାବିତ କରୁଥିବା ବିଭିନ୍ନ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି କିଡ୍ନି ସ୍ୱାସ୍ଥ୍ୟ ଓ ଏହାର ଯତ୍ନ। କିଡ୍ନି ହେଉଛି ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଏହାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଗୋଡ଼ ଫୁଲିବା, ଉଚ୍ଚ ରକ୍ତଚାପ, କମ୍ ହିମୋଗ୍ଲୋବିନ୍ ଏବଂ ହାଡ଼ ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। କଲ୍ୟାଣମୂଳକ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ପୁଲିସ୍ କଲ୍ୟାଣ ଭଣ୍ଡାରରୁ ସାମଗ୍ରୀ କ୍ରୟ ଉପରେ ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ଉପରେ 50% ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି 2024 ଏପ୍ରିଲ୍ 1ରୁ ଲାଗୁ ହେବ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଏବଂ ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଉପକୃତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ ଇଲେକ୍ଟ୍ରୋନିକ୍ ଯାନ ଇଭି କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରି ଶିଳ୍ପ ମନ୍ତ୍ରଣାଳୟ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋସନ୍ ସ୍କିମ୍ 2024 ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଏହି ଯୋଜନା ଅଧୀନରେ 4 ମାସ ପାଇଁ ମୋଟ 500 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ଏପ୍ରିଲ୍ 1ରୁ ଜୁଲାଇ 31 ପର୍ଯ୍ୟନ୍ତ ଚାଲିବ। ପଞ୍ଜିକୃତ ଇ ରିକ୍ସା, ଇ କାର୍ଟ ଏବଂ L5 ଅଟୋମୋବାଇଲ୍ ସମେତ କେବଳ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ତିନିଚକିଆ ଯାନକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହାବ୍ୟତୀତ ଉନ୍ନତ ଜ୍ଞାନକୌଶଳର ବିକାଶକୁ ପ୍ରୋହାହିତ କରିବା ପାଇଁ କେବଳ ଉନ୍ନତ ବ୍ୟାଟେରୀ ଥିବା ଇଲେକ୍ଟ୍ରିକ୍ ଯାନକୁ ପ୍ରୋହାହନ ଦିଆଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରିସସ୍ ଗସ୍ତ ସାରି ଦିଲ୍ଲୀ ଫେରିଆସିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ଦେଇଥିଲେ। ଗସ୍ତର ଶେଷ ଦିନରେ ମରିସସ୍ର ନ୍ୟାସନାଲ୍ ଆସେମ୍ବିରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସାମାଜିକ ଉନ୍ନତି ଏବଂ ନିଯୁକ୍ତି ଭିତ୍ତିକ ଜନକଲ୍ୟାଣ ଯୋଜନା ପିଏମ୍ ସୁରଜ ଜାତୀୟ ପୋର୍ଟାଲ୍ ଉନ୍କୋଚନ କରିବା ସହ ଗରିବ ସମ୍ପ୍ରଦାୟର 1,00,000 ଉଦ୍ୟୋଗୀଙ୍କ ପାଇଁ ଋଣ ସହାୟତାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କ ସମେତ ଅବହେଳିତ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ଭାରତ ଇଟାଲୀ ସାମରିକ ସହଯୋଗ ଗୋଷ୍ଠୀର ଦ୍ୱାଦଶ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ବୈଠକରେ ପ୍ରତିରକ୍ଷା ସହଯୋଗକୁ ଆହୁରି ବଢ଼ାଇବା ଏବଂ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରରେ ଆଦାନ ପ୍ରଦାନ ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ମହିଳା ଡବଲ୍ସ ଯୋଡ଼ି ଅଶ୍ୱନୀ ପୋନାପ୍ପା ଓ ତନିଷା କ୍ରିଷ୍ଟୋ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ବ୍ରିଟେନ୍ର ବର୍ମିଂହାମ୍ରେ ଏହି ଯୋଡ଼ି ହଂକଂର ୟୁଙ୍ଗ୍ ନଗାଟିଙ୍ଗ୍ ଏବଂ ୟୁମ୍ ପୁ ଲେମ୍ଙ୍କୁ ସିଧାସଳଖ 21-13, 21-18 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ ଇଣ୍ଡୋନେସିଆର ଚିକୋ ଓରା 19-21, 21-11 ଓ 9-21 ସେଟ୍ରେ ପ୍ରିୟାଂଶୁ ରାଜୋତ୍ଙ୍କୁ ପରାସ୍ତ କରିଥିବାବେଳେ ଲକ୍ଷ୍ୟ ସେନ୍ 21-14, 21-14 ସେଟ୍ରେ ଡେନ୍ମାର୍କର ମ୍ୟାଗ୍ନସ୍ ଜୋହାନସ୍ଙ୍କୁ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 7 ୱିକେଟ୍ରେ ଗୁଜରାଟ ଜଏଣ୍ଟସ୍କୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ 13 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ହରାଇ 128 ରନ୍ କରିଥିଲା। ଏହା ପୂର୍ବରୁ ଗୁଜରାଟର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଗୁଜରାଟ ଜଏଣ୍ଟସ୍ 127 ରନ୍ର ଟାର୍ଗେଟ୍ ଦେଇଥିଲା। ଟସ୍ ଜିତି ଗୁଜରାଟ ଜଏଣ୍ଟସ୍ ବ୍ୟାଟିଂ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ ଦଳ 126 ରନ୍ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହି ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ଡିଫେଣ୍ଡିଂ ଚମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆସନ୍ତାକାଲି ପ୍ଲେ ଅଫ୍ରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ର ବିଜେତା ଦଳ ରବିବାର ସେହି ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି 72 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ ସ୍ୱନିଧି ହିତାଧିକାରୀଙ୍କୁ ସମ୍ବୋଧିତ କରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆକାଶବାଣୀ ଏବଂ ଦୂରଦର୍ଶନ ସମ୍ଭାଦର ନୂଆ ୱେବ୍ସାଇଟ୍ ଉନ୍କୋଚନ କରିଛନ୍ତି। ଏବଂ ଆଜି ହେଉଛି ବିଶ୍ୱ କିଡ୍ନୀ ଦିବସ। ସମ୍ବାଦ ଶେଷ ହେଲା।